सुप्रसिद्ध कथाकार प्रतिभा रायंक गल्प मुख्य गोटिए घरे पुरुषटिए नारीटिए पाई 40 वर्ष धरी दुख सुख दैन्यर भागीदार होई चलिले हेले चाहा चाही होई नांती कथाभाषा होई नांती छुआ तो दूर कथा नुरीदास सुशीर मुह को सीधा सड़क चाहिले से नुरी घर को आसिबार 45 वर्ष पर श्मशान जुई उपरे नुरीदास एकमात्र कोलकलंक पुओ सतिया जे मा खिया बोली ख्यात सुशीर मला मुहरे निया देला बेले नुरीदास को सुशीर मुहटा झापसा दिशुथिला कारण सेतेबेळकु तांको आखिरे परळर पर्दाटिए पडिसारिथिला बयस हेलाणी आसी 69 सुशीर 58 वर्षर मुहर मला चमड़ा रे सोराए दीपहरर खरा धोळा बौद काटी पडिथाय जेमती सतिया ता मुहरे निया देबा अगरु आकाश आढुआडरु आउ जणकी नियाधारटिए बढ़ई देउथिला ता सत्वे सुशीर मुहटा प्रकृतरे केमिति से कथा नुरीदास ठौरी पारले नाही जालजालुआ मुहर छापटिए बास सेतिकरु कोण बा ठौरेबो 45 वर्ष तळे से मुहटा केमिति थिबो भलो हला प्रथा अनुसारे सुशीर मला मुहटा को मध्य नुरीदास देखिबा निषेध शबदाह सारी घर को फेरिबा परे घरटा नुरीदास को बड़ एकाटिया लागिला पृथ्वीटा खा खा खाई गोड़ाइला से घर अगणा को पशी पारले नाही जेउटी 45 वर्ष धरी से सुशीर पाद दुईटा को चलप्रचल होउथिबार देखिथिले जेउटी सुशीर हाथ दुईटा तांको दिओळी भात तीण बाढ़ी देउथिला से बारंडारे से बसी पारले नाही से दांडपुट बगीचार बुढ़ा कलमी आंब गछमूले जाए लत कर बसी पड़िले भाविले सोशी संगे तांकर की संपर्क जे से मला बोली तांकु घर द्वार खाई गुड़ाऊ सोशीर पाद दुईटा को देखिले नुरीदास आड़ी हुई जाऊथिले भात कंसा धरा हाथ दुईटी लंबी आसिले से संकुड़ी जाऊथिले नुरीदास कांथ को बाड़ को देखे कथा कहिले सोशी काम कार्य जवाब देउथिला नुरीदासंकर केतेबेळे केउटा दरकार सोशी जानिथिला तेणु डाकियाकी कहिबा भी दरकार पडुनथिला सोशी सबु जिनिस समय मुताबक तांको पाखरे रखी देउथिला सकाळ खरा पडिले गुड़ दिया नाली चाहा चाउल भजा तापरकु पान चारिखंड नुरीदास सेतिक सारी बगीचाडे बाहरिले सोशी कोड़ी फाउड़ा खणती गांडुआ बाल्टी जहाँ जो दिन दरकार जानिला मिति बगीचारे रखिदे आसुथिला नुरीदास बगीचा काम करू करू सुशीर तुण छुंक चेतेइ देउथिला जे सूर्य मुंड उपर ढळी पडिलेणी एथर गाधुआ बेळ नुरीदास बगीचा छाड़ी घरे न पशुणु दांड बारंडा उपरे तेल सीसी थुआ होइथिबो तेल माखी बगीचा भितरर गाड़ियारे बुड़ पकई आसिला बेळकु पूजा पाठ पई आसन कोथळी द्वारपट बारंडारे रखा जाइथिबो नुरीदास पद्मासनरे बसी बाहुरे तिलक गार काटिबे कपाळरु नाक अग पर्यंत चिता काटिबे कपाळर दीगार लंबा चिता भितरे सुकी आकारर तिलक टोपा देबे छातिरे काटिबे तिलक गार तापरे पूजा पाठ जप तप प्रणाम प्रणाम सारी मुंड उठाइला बेळकु भात तुण बढ़ा सरिथिबो खाई बसिबे सुना पुओ परी लुणिया अलणा किछि पाटी फिटेबेनि राग अराग बारिबेनि स्वाद अस्वाद बाछिबेनि सोशी भी पचारि पारिबनि केमिति होइछि भल ना मंद तेबे सोशी से कथा जानि पारिबो नुरीदासक पछरे भात घिनिबा आउ न घिनिबारु सोशी बड़ होशियार होइ बड़ जत्नरे रांधुथिला नुरीदासक पई बिचरा किछि सिना कहि पारु नहंती अकळरे पड़ी नहले भोक लागुथिबो राग हेउथिबो मुंडकु पित्त उठुथिबो निश्चय पुरुष पुओ हो केड़े संजतरे चालू था नुरीदास से कथा सोशी छड़ा आउ किए जाने नुरीदास सिना सोशीर देह मुह को चाह पारती ना सोशी किंतु ओढ़ा तलू तांकु देखिथिव जुवा कालरु से जेमती थिले सेमती अछंती मोटा हो जाए नहंती कि झड़ी जाए नहंती खाली जहा टोकारु बुढ़ा होइछंती सीधारु बांकी जाइछंती अल्प हेले असुंदररु असुंदर होइनाहंती जुबा काळे जुबा पणियारे बुढ़ा काळे बुढ़ा पणियारे भी गोटे सुंदरता थाए गोटे पुरुष पणिया थाए सेथिरे नुरीदासंकर सुताए भी उणा होइनी आंठु ऊपर को धोबा फरफर धोती घरे थिले खाली देह हाट बजार को बाहरले धड़ा कनार फतेई बास एतिके तांकर पोशाक नाली गामछा खंडे कांदरे पड़िथाए घरे बाहरे तंटी बंधा दिशरी तुलसी माळी सर्वदा कपाळ नाक ओ बाहुरे चिता चैतन ଏମିତିକି କାନଫୁଲରେ ବି ଟିପେଲ ଖାଏ ଚନ୍ଦନ। ଗାଉଁଲି ହିସାବରେ ଡେଙ୍ଗା ପାଞ୍ଚ ହାତିଆ ମର୍ଦ୍ଦ, ସାବନା ରଙ୍ଗ ହେଲେ ବି ବଡ଼ ସୌମ୍ୟ ଚେହେରା, ସିଧା ନାକ, ଓସାରିଆ କପାଳ, ସାନ ସାନ ହେଲେ ବି ତୀକ୍ଷ୍ଣ ଆଖି, କବାଟ ପଟା ଭଳିଆ ଚଉଡ଼ା ଛାତି, ଜୁଆଳି ଭଳି ସିଧା ଦୀର୍ଘ କାନ୍ଧ, ଯେମିତି ପର୍ବତ ବୋହି ନେବେ ହେଲେ ପେଟ ପଶିଯାଉଥିବ, ଯେତେ ଖାଅ କି ନ ଖାଅ କାମିକା ପରିଶ୍ରମୀ ହାତ ଗୋଡ଼ ଟିପ ନ ମାରି ବି କହିଦେବେ କେଡ଼େ ଶକ୍ତ, ମୋଟାମୋଟି ମନେ ହେବ ସୁପୁରୁଷ, ହୁଅନ୍ତୁ ପଛେ କି ଗରିବ। ଜମିବାଡ଼ି ନାହିଁ କିଣିଖିଆ, ସମ୍ପତ୍ତି ବୋଇଲେ ଖଣ୍ଡେ ବାରି, ତାରି ଭିତରେ ଫସଲ, ଆମ୍ବ ଦୁଇ ତିନି ଗଛ, ସଜନା ଛୁଇଁ, କଦଳୀ ପଣସକୁ ଛାଡ଼ିଦେଲେ ଋତୁବାରି ପନିପରିବା ଉପୁଜାଇ ହାଟରେ ବିକିଲେ ଘର ଚଳେ, ତେବେ ଆମ୍ବ ମାସରେ ରୋଜଗାର ଭଲ। କେଜାଣି କେଉଁଠୁ ଆସିଥିଲା ସେ ଚାରା, ତାର ମୂଳ ଇତିହାସ ନୁରିଦାସ କହିପାରିବେନି। ବଡ଼ ଜାତିଆ କଲମୀ ଆମ୍ବ, ଠ ଭଳି କୋଲ, ମାଉସିଆ ଟିପରେ ଚିପି ଦେଲା ଭଳି ନାକ ଆଗ ଆଡ଼କୁ, ବଡ଼ ପତଳା ଚୋପା, ଭିତରେ ଘି କୁଆରୀ ଭଳି ଥଲ ଥଲ ଚିକଣିଆ ମାଉସିଆ ଆମ୍ବ, ଜମାରୁ ଚେର ନାହିଁ, କାଟି ଖାଇବାକୁ ଭଲ ଲାଗେ, ବାସନାରେ ପେଟଠୁ ତାଳୁ ଯାଏ ଶିରଶିର ମହକି ଯିବ। ହାଟରେ ବଡ଼ କାଟତି, ଆମ୍ବ ସରିଆସିବା ବେଳକୁ ଦାମ ଚଢ଼ା, ନୁରିଦାସ ଆମ୍ବର ଆକାର ଦେଖି ଦାମ କଷନ୍ତି। ସେଇ ବଗିଚା ଖଣ୍ଡକ ତିନି ପ୍ରାଣୀ କୁଟୁମ୍ବର ଭାତ ଥାଳି, ବାରି ଭିତରେ ସାନ ଗାଡ଼ିଆଟିଏ, ସେଇଥିରେ ଗାଧୁଆ ପାଧୁଆ, ବଗିଚା ପାଇଁ ବର୍ଷକ ବାର ମାସ ତେଣ୍ଡା ବନ୍ଧା ହୋଇଥାଏ, ଖରାଦିନେ ଗଡ଼ିଆରେ ପାଣି ମନକୁ ତାରା ଫୁଟେ, ନୁରିଦାସଙ୍କ ଦେଖାରେ ସେମିତି ଛାଙ୍କୁ ମିନ ଖେଳନ୍ତି, ଗଡ଼ିଶା କେରାଣ୍ଡି ଦଣ୍ଡିକିରି ମାଗୁର କଉ ଶେଉଳ ତୋଡ଼ି ଏମିତି କେତେ ନାଁ ମାଛମାନଙ୍କର, ହେଲେ ନୁରିଦାସଙ୍କ ପାଇଁ କୋଉ କାମର ନୁହେଁ। ନୁରିଦାସ ଜାତିରେ ବୈଷମ, ସମ୍ପୂର୍ଣ୍ଣ ପରିବା ଭୋଜି, ମାଛ ମାଂସ ଘରେ ପଶିବା ମନା, ଗାଡ଼ିଆର ମାଛଗୁଡ଼ା ପାଣିକୁ ଆଇଁଷ କରନ୍ତି ବୋଲି ପଡ଼ିଶାଙ୍କୁ ଡାକି ମାଛ ଧରିବାକୁ ଅନୁମତି ଦିଅନ୍ତି, ହେଲେ ବାଡ଼ିର ଲଙ୍କା ମରିଚରେ ହାତ ମରାଇ ଦିଅନ୍ତିନି। ଖରାଦିନଟି ବଡ଼ ନିରାଟିଆ, ବାଇଗଣଗୁଡ଼ା ଗଛରେ ମୁଣ୍ଡି ପାଲଟିଯିବ, ଲଙ୍କା ମରିଚ ସେମିତି ଯିବ, ଶାଗ ମଞ୍ଜିଆ ପାଲଟିଯିବ, ଜହ୍ନି କାକୁଡ଼ି ମକା ଛଚିନ୍ଦ୍ରା ଲାଉ କଖାରୁ ତ ଖରାଦିନରେ ସାତ ସପନ, ଆଉ କାହା ଘରେ ତୁଣ ଶାଗ କଷ୍ଟ ହେଉଥିବ, ହେଲେ ନୁରିଦାସଙ୍କ ଘରେ ଖରାଦିନଟା ଭାତ ବି କଷ୍ଟ, ପରିବା ବିକି ସେ ଚାଉଳ କିଣନ୍ତି, ଖରାଦିନେ କରିବେ କ'ଣ। ନୁରିଦାସଙ୍କର ଆଉ ଗୋଟାଏ ରୋଜଗାରର ପନ୍ଥା ଅଛି, ସେଇଟା ଆଗରୁ ଥିଲା ସଉକ, ତିନି ତିନିଟା ପେଟର ଦାଉ ସମ୍ଭାଳିବା ପାଇଁ ନୁରିଦାସଙ୍କର ସୌକି ପରିଣତ ହୋଇଗଲା ଖୋରାକିରେ। ରୋଜଗାର ମନ୍ଦ ହୁଏନି, ଅଷ୍ଟପ୍ରହରୀ ଶ୍ରାଦ୍ଧ ଶୁଦ୍ଧି ମହୋତ୍ସବରେ ମୃଦଙ୍ଗ ବଜାଇ କୀର୍ତ୍ତନ କରି ନୁରିଦାସ ଖରା ଚାରି ମାସ ଚଳେଇ ଦିଅନ୍ତି। କୀର୍ତ୍ତନରୁ ଆଣନ୍ତି ଅରୁଆ ଚାଉଳ, ପାଚିଲା କଦଳୀ, ନଡ଼ିଆ, ଉଖୁଡ଼ା, ଚୁନା, ହୁଡ଼ୁମ, ମିଷ୍ଟାନ୍ନ, ପଇସା, ଲୁଗା ଆଉ ଗାମୁଛା। ନୁରିଦାସଙ୍କୁ କୀର୍ତ୍ତନ କରିବାକୁ ବଡ଼ ଭଲ ଲାଗେ, କେଜାଣି କେତେ କାଳର ଅଭ୍ୟାସ। ସଞ୍ଜବୁଡ଼ଠୁ ନୁରିଦାସ ଦାଣ୍ଡ ବାରଣ୍ଡାରେ ଅନ୍ଧାରଟାରେ ବସି ଆଖି ବୁଜି ମୃଦଙ୍ଗ ଟୁଙ୍ଗୁ ଟୁଙ୍ଗୁ କରୁଥିବେ ତୁଣ ଛୁଙ୍କ ହେବା ଯାଏ। ଦିନେ ଦିନେ ନୁରିଦାସଙ୍କ ଘର ଆଡ଼ୁ ଅଧରାତି ଯାଏ ମୃଦଙ୍ଗ ଟୁଙ୍ଗୁ ଟୁଙ୍ଗୁ ଶୁଭୁଥାଏ। ନୁରିଦାସ ସଞ୍ଜ ପହରିଆ ମୃଦଙ୍ଗ ବଜାନ୍ତି ହାଉଲେ ହାଉଲେ ଟୁଙ୍ଗୁ ଟୁଙ୍ଗୁ, ଅଧରାତିଆ ଭୋକିଲା ପଟରେ ମୃଦଙ୍ଗ ବଜାନ୍ତି ଜୋର ଜୋର ଟଙ୍ଗ ଟଙ୍ଗ। ସଂସାରରେ କେତେ ଜାତିର ଭୋକ ଅଛି, ମିଠା ଖଟା ରାଗ ଲୁଣିଆ ପିତା କଷା ଭଳି ଭଳି କି ଭଳି ସ୍ୱାଦ ପରିକା, ଭିନ୍ନ ଭିନ୍ନ ଭୋକର ଅନୁଭବ ବି ଅଲଗା, ଦେହର ଭୋକ ପେଟର ଭୋକ ମନର ଭୋକ ଆତ୍ମାର ଭୋକ, ଏଇ ଚାରିଟି ହେଉଛି ମୂଳ ଭୋକ, ତା ଦେହରୁ ଆହୁରି କେତେ କେତେ ଭୋକର ଶାଖା ପ୍ରଶାଖା ବାହାରି ଜୀବନଟାକୁ କାବୁ କରେ, ବୁଢ଼ିଆଣୀ ଚାଲ ପରି ଛନ୍ଦି ପକାଏ। ମାୟା ଜୀବଟି ବିଚରା ଆରେ ସୁଖା ଖଡ଼ ଖଡ଼ ମିଛ ମାୟାରେ ପଡ଼ି ହେଉ ଲଡ଼ବଡ଼ ଲଡ଼ବଡ଼ ଲଡ଼ବଡ଼। ନୁରିଦାସଙ୍କର ମୃଦଙ୍ଗ ତାଳ ଛିଡ଼େ ଏଇଠି। ନୁରିଦାସ ଦୁଇଟି ଭୋକକୁ ମାନନ୍ତି, ପେଟର ଭୋକକୁ ଭୋଜନ, ଆତ୍ମାର ଭୋକକୁ କୀର୍ତ୍ତନ, ବାକି ଯେତେ ଭୋକ ତାକୁ ଟାଳିଦେବା ନୁରିଦାସଙ୍କ ପକ୍ଷରେ କିଛି କଷ୍ଟକର କଥା ନୁହେଁ। ପେଟର ଭୋକକୁ କୀର୍ତ୍ତନ ଟାଳିପାରେ ନା, ହେଲେ ଦେହର ଭୋକ ମନର ଭୋକକୁ ମୃଦଙ୍ଗ ମାଡ଼ରେ ଠେଲିପେଲି ଆତ୍ମାର ଭୋକ ସହ ମିଶେଇ ଦିଅନ୍ତି ନୁରିଦାସ। ତାଙ୍କ ପାଖରେ ଦୁଇଟା ଭୋକ ସତ୍ୟ ହୋଇଯାଏ, ସେ ଭୋକ ମରେ ଭୋଜନ ଆଉ ଭଜନରେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଶୋଷୀ ପେଟରେ କିଛି ଭୋକ ଥାଏ କି ନାହିଁ ଜାଣି ହୁଏ ନା, ଓଢ଼ଣା ତଳେ ସବୁ ଭୋକ ଅଦୃଶ୍ୟ ହୋଇଯାଏ। ନୁରିଦାସଙ୍କୁ ଖାଲି ଦୃଶ୍ୟ ହୁଏ ଶୋଷୀର ଦୁଇଟା ଚାଲିଲା ପାଦ, କାମିକା ହାତ। ସକାଳୁ ସଞ୍ଜ ଶୋଷି ଚାଲୁଥାଏ, ଖଟୁଥାଏ। ତା ହାତ ଦୁଇଟା ଗୁହାଳ ଗୋବର କରେ, ଘଷିପାରେ, ଘର ଦ୍ୱାର ଲିପେ, ଘରବାରି ଓଡ଼ାଏ, ଜାଳେଣୀ କାଠିକୁଟା ଡାଙ୍ଗଡୁଙ୍ଗା କରେ, ଭାତ ତୁଣ ରାନ୍ଧେ, ବାସନ କୁସନ ମାଜେ। ସବୁ ଖାଲି ପେଟର ଭୋକ ପାଇଁ ନୁହେଁ, ଦେହର ଭୋକ, ମନର ଭୋକ ତା ପାଦ ତଳେ ଗୋବର ସଙ୍ଗେ ଦଳି ଚକଟି ହୋଇଯାଏ। ଲିପା ପୋଛା ମାଟି ଗୋବର କନାରେ ମାଟିରେ ମିଶିଯାଏ, ଡାଙ୍ଗଡୁଙ୍ଗି ସାଙ୍ଗରେ ଚୁଲିରେ ଜଳି ପାଉଁଶ ହୋଇଯାଏ। ତାର ଆତ୍ମାର ଭୋକ ନୁରିଦାସଙ୍କ କୀର୍ତ୍ତନ ସାଥିରେ ମୃଦଙ୍ଗ ତାଳରେ ବୋଧ ଦେଇଥିବ କି ନାହିଁ କିଏ ଜାଣେ। ଯୁବାକାଳେ ଶୋଷୀର ପାଦ ଦୁଇଟା ଧୋବଲା ଇଣ୍ଡୁରି ପିଠାବଳି ଥିଲା, ପତଳା। ବୟସ ବଢ଼ିବାରୁ ବାତ ଜ୍ୱରରେ ଚିତଉ ପିଠା ପରି ଫୁଲ୍କି ଉଠିଲା ମଝିରୁ, ପାଦ ଉପରେ କଳା ମନ୍ଦାଏ ଚିତାକୁଟା ଫୁଲ। ଶୋଷୀର ହାତ ଦୁଇଟା ବଡ଼ ଛଚିନ୍ଦ୍ରାର ମଝି ଅଂଶ ପରି ନିଟୋଳ ସରୁ କୋମଳ, ହାତ ପାପୁଲି ଦୁଇଟି ଛୁଞ୍ଚି ପତର ଭଳି ପତଳା ନକ ନକ। ୟା ବାଦେ ଶୋଷୀର ଚେହେରା ନୁରିଦାସଙ୍କୁ ଅଗୋଚର। ବେଳେବେଳେ ଭାତ ବାଢ଼ିଲା ବେଳେ ଶୋଷୀର ମୁକୁଳା ବାହୁ ଦିଶିଯାଏ, ଖାଲି ଚିତାକୁଟା କୋଟିକମ କଳା ନୀଳ ଚିତ୍ର। ଓଢ଼ଣ ତଳୁ ଦିଶେ ଓଲଟ କନିଅର ପାଖୁଡ଼ା ପରି ଫାଳେ ନାକ, ଚିପିହାଇ ସୁନାର ନୋଳିଟିଏ ଜକ୍ ଜକ୍ ଦିଶେ, ନାକ ଦିଶେ ନାହିଁ। ଏତେ କାଳ ଚଳପ୍ରଚଳ ଭିତରେ ନୁରିଦାସ ଘରେ ଥିଲାବେଳେ ଶୋଷୀର ଦେହ ମୁଣ୍ଡରୁ ଲୁଗା ଖସିଯିବାର କେବେ ଦେଖିନାହାନ୍ତି। ଯଦି ବା ଖସିଛି, ନୁରିଦାସଙ୍କ ଦୃଷ୍ଟି ଖସଡ଼ି ଯିବାର କେହି ଦେଖିନି। ଦୁହେଁ ଏକୁ ଆରେକ ବଳି ସଂଯତ, ସମ୍ଭ୍ରାନ୍ତ। ସମାଜର ନୀତି ନିୟମ ମୂଲ୍ୟବୋଧକୁ ଜାବୁଡ଼ି ଧରିବାରେ ଯେମିତି ଗୋଟାଏ ରୀତିମତ ତପସ୍ୟା। ଶୋଷୀଠୁ ଦି ବର୍ଷ ସାନ ତା ଭଉଣୀ ଶଶୀ ଯଦି ପୁଅ ଜନ୍ମ କରି ତା ଶାଶୁଘରେ ପ୍ରସୂତି ଯନ୍ତ୍ରଣାରେ ଆଖି ବୁଜିଥାନ୍ତା, ତେବେ ଶୋଷୀକୁ ସାରା ଜୀବନ ଓଢ଼ଣା ଓହାଡ଼ରେ ମୁହଁ ଛପା ଦେଇ ରୁନ୍ଧିଲା ଜୀବନ କାଟିବାକୁ ପଡ଼ିନଥାନ୍ତା। ମାତ୍ର ଶଶୀ ପୋଖତୀ ହେଲା ନିଜ ବାପ ଘରେ, କାରଣ ଶଶୀର ଶାଶୁଘର ନାହିଁ। ଶଶୀର ସ୍ୱାମୀ ନୁରିଦାସ ପହିଲେ ପାଞ୍ଚ ଭାଇଙ୍କ ଭିତରୁ ପୁଅ ହୋଇ ଆସିଥିଲେ ନିସନ୍ତାନ ମାମୁଁ ଘରକୁ। ପୁଅ ହୋଇ ଆସିବା ପରେ ମାଇଁ ଲାଗ ଲାଗ ତିନି ପୁଅର ମା ହେଲେ। ନୁରିଦାସ ହେଲା ପୋଷା ପୁଅ, ଗୁଞ୍ଜାରୁଅ। ଏଇଟା କୁଆଡ଼େ ଯାଆନ୍ତା କି, ହତାଧର ଭାବ। ହେଲେ ନୁରିଦାସ ଯିବେ କୁଆଡ଼େ, ତାଙ୍କ ନିଜ ପୈତୃକ ସମ୍ପତ୍ତି ସେମିତି କିଛି ନାହିଁ ବୋଲି ମାମୁଁ ଘରକୁ ପୁଅ କରି ପଠାଇଦେଲେ, ମାମୁଁଙ୍କ ସମ୍ପତ୍ତି ପାଇବେ ବୋଲି। ତାଙ୍କ ଚାରି ଭାଇ ବାପାଙ୍କ ଅନ୍ତେ ସମ୍ପତ୍ତି ଚାରିଭାଗ କରି ଯାଇତାହି ଚଳୁଛନ୍ତି। ନୁରିଦାସ ଯୁବକ ହେଲେଣି, କେଉଁ ମୁହଁରେ ଲେଉଟି ଯାଇ ଭାଇମାନଙ୍କ ଭାତରେ ଭାଗ ବସାଇବେ। ତାଙ୍କର କ'ଣ ମାନ ଅଭିମାନ ବୋଲି କିଛି ନାହିଁ। ସେତିକିବେଳେ ଶୋଷୀର ବାପା ଶୋଷୀ ପାଇଁ ଘର ଜ୍ୱାଇଁ ଖୋଜୁଥିଲେ। ଶୋଷୀ ସେତେବେଳକୁ ବାଳୁତ ବିଧବା ହୋଇ ଘରେ ଥିଲା, କୁଳ ରକ୍ଷା କରିବାକୁ ଭାଇ ବକଟେ ନାହିଁ। ଶୋଷୀ ତ ତିନି ପାଞ୍ଜିରେ ଯାଇଥିଲା, ଶଶୀର ଅଣ୍ଡିରି ପୁଅ ବକଟେ ହେଲେ ଅଜା ପିଣ୍ଡରେ ପାଣି ଦେବ। ନୁରିଦାସ ମାମୁଁ ଘର ଛାଡ଼ି ଶ୍ୱଶୁର ଘରକୁ ଆସିଲେ ଘର ଜ୍ୱାଇଁ ହୋଇ, ମାମୁଁ ଏମିତି ସୁଯୋଗଟିଏ ଖୋଜୁଥିଲେ, ନହେଲେ ପୁଅମାନଙ୍କ ସଙ୍ଗେ ସମ୍ପତ୍ତିରେ ଭାଗ ବସାଇଥାନ୍ତା। ସବୁ ଠିକ୍ଠାକ୍ ଚାଲିଥିଲା, ଶଶୀ ପହିଲି ପ୍ରସବ କରି ମଲା ଯାଏ। ନାତି ମୁହଁ ଦେଖି ଶୋଷୀର ବାପା ବି ଆଖି ବୁଝିଲେ, ଫୁଲ ନାଡ଼ କରି ସତ୍ୟାକୁ କୋଳକୁ ଟେକି ଦେଇଥିଲା ରାଣ୍ଡ ମାଉସୀ ଶଶୀ। ହେଲେ ଘରେ ରହିଲେ 29 ବର୍ଷର ଯୁବକ ନୁରିଦାସ, ମା ଛେଉଣ୍ଡ ପୁଅ ସତିଆ, ଆଉ 18 ବର୍ଷର ବାଳୁତ ବିଧବା ଶୋଷୀ। ନୁରିଦାସ ଆଉ ଥରେ ବିବାହ କରି ଯାଇଥାନ୍ତେ ଯଦି ଶ୍ୱଶୁର ଘରେ ଘର ଜ୍ୱାଇଁ ହୋଇ ପଶିନଥାନ୍ତେ, କି ଶୋଷୀ ଯଦି ତାଙ୍କର ଦେଢ଼ ଶାଶୁ ନ ହୋଇ ଶାଳି ହୋଇଥାନ୍ତା। ଶଶୀଠୁ ଶୋଷୀ ମାତ୍ର 2 ବର୍ଷ ବଡ଼, ନୁରିଦାସଙ୍କ ଠାରୁ 11 ବର୍ଷ ସାନ। ସେ ନୁରିଦାସଙ୍କ ଶାଳି ବି ହୋଇପାରିଥାନ୍ତା, ମାତ୍ର ହୋଇନି। ସେ ହୋଇଛି ନୁରିଦାସଙ୍କ ଦେଢ଼ ଶାଶୁ। ଦେଢ଼ ଶାଶୁ ଭଉଣୀ ଜ୍ୱାଇଁ ସମ୍ପର୍କ ଗଙ୍ଗା ଜଳ ଭଳି ପବିତ୍ର, ଛୁଆଁ ଛୁଇଁ ଚାହା ଚାହିଁ କଡ଼ା ନିଷେଧ, ଥଟା ତାମସାର ପ୍ରଶ୍ନ ତ ନାହିଁ, ଭାବ ବଢ଼େଇବାର ସୁଯୋଗ ଥିଲେ ବି ନିୟମ ନାହିଁ, ନର୍କ ଭୋଗ। ସାନ ଭଉଣୀ ଶଶୀର ମରଣ ପରେ ଶୋଷୀ ପଡ଼ୋଶୀ ଖୁଡ଼ିଙ୍କ ମାଧ୍ୟମରେ ଭଉଣୀ ଜ୍ୱାଇଁଙ୍କୁ ଜଣାଇ ଦେଇଥିଲା, ଜ୍ୱାଇଁଙ୍କର ଯଦି ଇଚ୍ଛା ସେ ନିଜ ଘରକୁ ଫେରିଯାଇ ବାହାସାହା ହୁଅନ୍ତୁ, ଘର ସଂସାର କରନ୍ତୁ। ତାଙ୍କ ବୟସର ପୁରୁଷ ପୁଅ ସ୍ତ୍ରୀ ମଲା ବୋଲି ଏକଲା ରହିବା ସମାଜର ନିୟମ ନୁହେଁ। ତେବେ ସତ୍ୟା ରହିବ ଏଠି ତା ମାଉସୀ ପାଖରେ, ଏଇ କୂଳରେ ସେ ପିଣ୍ଡ ପାଣି ଦେବ, ସାବତ ମାଆର ଛାଇ ତାଠି ପଡ଼ିବନି। ନୁରିଦାସଙ୍କର ଇଚ୍ଛା ହେଲେ ସେ ଯେଉଁଦିନ ମନ ହେବ ପୁଅକୁ ଦେଖିଯିବେ, ମାତ୍ର ପୁଅକୁ ଏଠୁ ନେଇଯିବା କଥା ମୁହଁରେ ଧରିବେନି। ଶଶୀର ସ୍ମୃତିକୁ ଗଳାମାଳ କରି ଅବଶିଷ୍ଟ ଜୀବନ ବ୍ରହ୍ମଚର୍ଯ୍ୟ ପାଳନ କରିବା ନୁରିଦାସଙ୍କର ଆଦୌ ଉଦ୍ଦେଶ୍ୟ ନଥିଲା, ମାତ୍ର ପରିସ୍ଥିତି ଏପରି ହେଲା ଯେ ସେ ନା ଏକୁଳର ହେଲେ ନା ସେକୁଳର। ମାମୁଁ ଘରକୁ ଫେରିଯାଇ
मामू पुओ भाई मानंक संपत्ति रु भाग मागिबे मागिले बा दउछि के ता छडा तांकर कोन मान सम्मान बोली किछि नाही एमती बारद्वार होउथिबे ता छडा सोसी मान्यरे डेढ़ सासु हेले भी बयसरे दस वर्ष सान असहाय बाल्य विधवा सत्याटा बाळुत पिला आहुरी असहाय तेणु आउ थरे घर संसार बांधिबा आशारे दुईटा असहाय जीवंकु छाड़ी दे चली जीवाटा मनीष पणिया नुहे नुरीदास जवाब देथिले ससुर घर संपत्ति रे मोर लोभ नाही पुअरे लोभ द्वितीय विवाह कथा आउ ए घरे जेमति न उठे बुझी खबरदार से दिन संजबळकु नुरीदास तांक मृदंगटिकु कांथ कंटारु काढिले ससुर घरकु आसिला बेले से ए मृदंग खंडिक धरि आसिथिले मामू घर थिला बेले मामू को संगे मिसी मठरे नदिया कीर्तन करथिले ससुर घरे बहु दिन धरि मृदंगरे हात बाजिनी मृदंग ही आज तांकर एकमात्र संपत्ति अंतरंग सहचर सेदिन से निर्धुम मृदंग पिटिथिले राति अध जाए तापर ठरु प्रति संजरे घंटा दि घंटा मृदंग पिटी नाम कीर्तन करंती बहु कालर अभ्यास शशीर स्वामी होई दि बरस हेब ए घर को आसीबा परठु केमती भूली जाइथिले के जानी बाघ न देखिले बिलेई देख माँ न देखिले माउसी देख सत्या बाघ देखिनी बिलेई देखिछि माँ को देखिनी माउसी को देखिछि सत्या अबिका मन कले बाघ देखि पारिबो जंगल रे नइले सर्कस रे मात्र माँ को आउसी देखि पारिबो नाही कारण माँ से परे रे सत्या बाघर छवि देखी हेले निज मार छवि देखिनी सभी कहती सत्या माउसी ताकु माठु बळी गंठी धन करछि हेले सत्या जेतेबळे मार स्नेह देखिनी कि जानिनी से केमती तुलना करिवो ता माउसीर स्नेह माठु अधिक बोली सत्या के जानि काहे कि हेतु हेबा दिनठु अबागिया आंठुआ बगुलिया आ कंचा मिछुआ होइगला सत्यार ता बापा उपर भारी राग कारण ता बापा ताकु रागरे माँ खिया डाकिले डाकिला पछके किंतु गेल्हारे भी डाके माँ खिया सत्या रागिले ता बापा को कहे तू माई पखिया एटा सत्यार निजर नुहे साई पड़सारे नुरीदास को कहती माई पखिया नचे तेर चौदह वर्षर झील जोठी पोखती होती षोल वर्षर शशी किया प्रसव बेदन मरी था नुरीदास जातक स्त्री घरे रिष्ट अच्छी से कथा बहु ज्योतिष सत्या माँ शशी मरवा पर नुरीदास जातक सधिकी कही शशी बाप घर नुरीदास शशुर घर हेले केही कहे ना शशीर घर सभी कहती नुरीदास घर नुरीदास घरटा इंग्रेज अमल प्रतिष्ठित एक सुख्यात ग्राम हाईस्कल कांथ को लगी कहले चले घर शाग पखाड़ खाई स्कूल पड़िया कूली पकेबा कथा नुरीदास भाविते माखिया सत्या हाईस्कल रु मैट्रिक पास कर शिक्षित गणा हेब सरकारी चाकरी खंडे कर पेट पशिब गछर आंब अष्टप्रहरी उखुड़ा उपर निर्भर कर गंडे खाई दंडे चीबनी मात्र सत्या हेला पाठ चोर श्रोता बंधु एठी रखुछु प्रतिभा रायंक गल्प मुख्यर प्रथम भाग नमस्कार।